ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଓଡ଼ିଶାରେ ଆରମ୍ଭ କଲେ ନିର୍ବାଚନୀ ପ୍ରଚାର। ରକ୍ତହୀନତା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ଖରା ଛୁଟିରେ ସ୍କୁଲ ପିଲାମାନଙ୍କୁ ଦିଆଯିବ ଆନିମିଆ ମୁକ୍ତ ବଟିକା। ଓଡ଼ିଆ ଜାତିର ଗର୍ବ ଓ ଗୌରବ ମଧୁସୂଦନ ଦାସଙ୍କର 176ତମ ଜୟନ୍ତୀରେ ରାଜ୍ୟବାସୀ ଦେଲେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଅନୁଗୁଳ ବୌଦ୍ଧ ବାରିପଦର ତାପମାତ୍ରା 44 ଡିଗ୍ରୀରୁ ଅଧିକ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଆମ୍ବପୁଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଗଠନ ହେଲେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ତେଣୁ ତାଙ୍କ ଦଳକୁ ବହୁ ସଂଖ୍ୟାରେ ଭୋଟ୍ ଦେଇ ବିଜୟ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତ କୋଇଲି ବ୍ଲକର କୁଳିଆ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି, ତାଙ୍କ ଦଳ ସରକାରକୁ ଆସିଲେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କର ମଜୁରୀ ଦ୍ୱିଗୁଣିତ କରିବା ସହିତ ଦେଶର ବିକାଶ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯିବ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ। ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହି ଆସନ ପରିସରରେ ଆସୁଥିବା ବିଧାନସଭା ଆସନଗୁଡ଼ିକ ପାଇଁ ମଧ୍ୟ ମଇ ମାସ 25 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଆସନ୍ତାକାଲିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ମଇ ମାସ 6 ତାରିଖ। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 44,41,797 ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ 2,35,764 ଜଣ ଯୁବ ମତଦାତା ପ୍ରଥମଥର ଲାଗି ଭୋଟ୍ ଦେବେ। ଚଳିତ ସାଧାରଣ ନିର୍ବାଚନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ମିଡିଆ ସାର୍ଟିଫିକେସନ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍କୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନିଆଯାଇଥିବା ନିଷ୍ପଭି ଅନୁଯାୟୀ ପଞ୍ଜିକୃତ ଦଳ କିମ୍ବା ପ୍ରାର୍ଥୀ ବିଜ୍ଞାପନ ପ୍ରସାରଣ ପାଇଁ ନିର୍ଦ୍ଧାରିତ 3 ଦିନରୁ ଅଧିକ ଏବଂ ଅଣପଞ୍ଜିକୃତ ଦଳ ଓ ପ୍ରାର୍ଥୀଙ୍କୁ 7 ଦିନରୁ ଅଧିକ ସମୟ ପୂର୍ବରୁ ଆବେଦନ କରିବାକୁ ପଡ଼ିବ। ବିଜ୍ଞାପନର ପ୍ରାକ୍ ପ୍ରମାଣପତ୍ରର ନକଲ, ବ୍ୟାନର, ପାମ୍ପ୍ଲେଟ୍ ଓ ପୋଷ୍ଟର ଆଦିରେ ଛପା ଓ ପ୍ରକାଶନର ମୁଦ୍ରକ ଓ ପ୍ରଶାସକଙ୍କ ନାମ, ଠିକଣା ଓ ଫୋନ୍ ନମ୍ଘର ରହିବା ବାଧ୍ୟତାମୂଳକ ରଖାଯାଇଛି। ଆସନ୍ତା ମାସ 13 ତାରିଖ ଦିନ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ମତଦାନ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ମୁଖ୍ୟତଃ ଚାଲ ସମସ୍ତେ ଭୋଟ୍ ଦେବା, ଗଣତନ୍ତ୍ରର ମାନ ରଖିବା ସ୍ଲୋଗାନ ଉପରେ ଜିଲ୍ଲାବ୍ୟାପୀ ଭୋଟରଙ୍କୁ ସଚେତନ କରାଯାଉଛି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ସାଧାରଣ ନିର୍ବାଚନ ଲାଗି ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଥିବା ମାଲକାନଗିରି ଜିଲ୍ଲାର 2 ବିଧାନସଭା ଆସନରେ ମଧ୍ୟ ଆସନ୍ତା ମାସ 13 ତାରିଖ ଦିନ ମତଦାନ ହେବ। ଏହି ଲୋକସଭା ଆସନ ଅଧୀନରେ ମାଲକାନଗିରି ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ମଣ୍ଡଳୀ ରହିଛି। ଇତିମଧ୍ୟରେ ମାଲକାନଗିରି ଆସନ ଲାଗି ବିଜେଡ଼ିର ମାନସ ମାଡ଼କାମୀ, ବିଜେପିର ନରସିଂହ ମାଡ଼କାମୀ ଓ କଂଗ୍ରେସର ମାଲା ମାଢ଼ିଙ୍କ ସମେତ 6 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିଭଳି ଚିତ୍ରକୋଣ୍ଡା ଆସନ ଲାଗି ବିଜେଡ଼ିର ଲକ୍ଷ୍ମୀପ୍ରିୟା ନାୟକ, ବିଜେପିର ଡମ୍ବରୁ ସିସା ଓ କଂଗ୍ରେସର ମଙ୍ଗୁ ଖିଲଙ୍କ ସମେତ 10 ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ହେଉଛି ଉଭୟ ଆସନରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ଏ ସମ୍ପର୍କରେ ଆମ ମାଲକାନଗିରି ସମ୍ଭାଦଦାତା ଅଧିକ ସୂଚନା ଦେଇ କହିଛନ୍ତି,
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମାଲକାନଗିରି ଜିଲ୍ଲାରେ ରାଜନୈତିକ ବାତାବରଣ ସରଗରମ ହେବାର ଲାଗିଛି। ଚଳିତ ନିର୍ବାଚନରେ ମୋଟ 4,49,229 ଜଣ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଏଥିପାଇଁ ଜିଲ୍ଲାରେ ମୋଟ 544 ପୋଲିଂ ବୁଥ୍ ରହିଛି। ତନ୍ମଧ୍ୟରୁ ମୋଟ 41 ଆଦର୍ଶ ପୋଲିଂ ବୁଥ୍ ରହିଛି। ସେଥିମଧ୍ୟରୁ 29 ସଖୀ ବୁଥ୍, 10 ଯୁବ ପୋଲିଂ ବୁଥ୍ ଓ 2 ଭିନ୍ନକ୍ଷମ ପୋଲିଂ ବୁଥ୍ ରହିଛି। ମାଲକାନଗିରି ବିଧାନସଭା ଆସନରେ ମୋଟ 2,44,890 ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରେ 1,20,032 ଜଣ ପୁରୁଷ, 1,24,826 ଜଣ ମହିଳା ଓ 32 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ସେହିଭଳି ଚିତ୍ରକୋଣ୍ଡା ବିଧାନସଭା ଲୋକସଭା ବିଧାନସଭା ଆସନରେ ମୋଟ 2,04,339 ଜଣ ଭୋଟରଙ୍କ ମଧ୍ୟରୁ 97,708 ଜଣ ପୁରୁଷ, 1,06,619 ଜଣ ମହିଳା ଓ 12 ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି। ତେବେ ଚଳିତ ନିର୍ବାଚନରେ ପ୍ରଥମ ଥର କରି ସ୍ୱାଭିମାନ ଅଞ୍ଚଳରେ ମତଦାତାଙ୍କ ପାଇଁ ବୁଥର ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବାକୁ ମୋଟ 3,918 ଜଣ ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ମତଦାନ କାର୍ଯ୍ୟରେ ନିଯୁକ୍ତ ସମସ୍ତ ସରକାରୀ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପାନୀୟ ଜଳ, ଶୌଚାଳୟ, ଦିବ୍ୟାଙ୍ଗଙ୍କ ପାଇଁ ରେମ୍ପର ସୁବିଧା, ଛାଇର ବ୍ୟବସ୍ଥା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ରକ୍ତହୀନତା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟକୁ ଆନିମିଆ ମୁକ୍ତ କରିବା ପାଇଁ ଖରା ଛୁଟିରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ଦିଆଯିବ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଗୋଲାପୀ ରଙ୍ଗର ବଟିକା ଦିଆଯିବ। ସେହିଭଳି ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ନୀଳ ବଟିକା ଦିଆଯିବ। ଔଷଧ ବଟିକା ବଣ୍ଟନ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ଅଭିଭାବକମାନଙ୍କୁ ସୂଚନା ଦିଆଯିବ। ସ୍କୁଲ ଖୋଲିବା ପୂର୍ବରୁ ବଟିକା ବଣ୍ଟନ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ କୁହାଯାଇଛି। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 176ତମ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳିତ ହେଉଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ସ୍କୃତି ସଭାମାନ ଆୟୋଜିତ ହୋଇଛି। ଓଡ଼ିଆ ଜାତିର ଗର୍ବ ଓ ଗୌରବ ତଥା ପ୍ରଖ୍ୟାତ ଜାତୀୟବାଦୀ ନେତା ଭାବେ ମଧୁସୂଦନ ଦାସ ଯେତିକି ପରିଚିତ, ବିଶିଷ୍ଟ ଆଇନଜ୍ଞ ଭାବେ ମଧ୍ୟ ତାଙ୍କର ଭୂମିକା ଅତ୍ୟନ୍ତ ଗରିମାମୟ ଥିଲା। ଭାରତୀୟ ମହିଳାଙ୍କୁ ଆଇନଜୀବୀ ବୃତ୍ତି ଗ୍ରହଣ ଭଳି ଯୁଗାନ୍ତକାରୀ ଅଧିକାର ପ୍ରଦାନ କରି ମଧୁବାବୁ ଦେଶର ଆଇନଜୀବୀଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିଛନ୍ତି। ମଧୁବାବୁ ଯେଉଁ ଅନୁଷ୍ଠାନଗୁଡ଼ିକୁ ପ୍ରତିଷ୍ଠା କରିଥିଲେ ସେଗୁଡ଼ିକ ମଧ୍ୟରେ ଉତ୍କଳ ସମ୍ମିଳନୀ, ଓଡ଼ିଆ ସାହିତ୍ୟ ମଞ୍ଚ, ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ଟ୍ୟାନେରୀ, ତାଳଗୁଡ଼ ସଂସ୍ଥା, ନାରୀ ଜାଗରଣ ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ, ତନ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ସହିତ ଅନ୍ୟ କେତେକ ବିକାଶମୁଖୀ ଅନୁଷ୍ଠାନ ଅନ୍ତର୍ଭୁକ୍ତ। 1924 ମଧୁବାବୁଙ୍କ ସ୍ୱଦେଶୀ ଆନ୍ଦୋଳନ, ଗ୍ରାମ୍ୟ ଉନ୍ନୟନ ପରିକଳ୍ପନା, ସମସ୍ତଙ୍କୁ ମୌଳିକ ଶିକ୍ଷାର ଅଧିକାର, ପଛୁଆ ଶ୍ରେଣୀ ଲୋକଙ୍କର ଉତ୍ଥାନ ଆଦି କେତେକ ଜନଜାଗରଣ ପ୍ରସଙ୍ଗ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରାକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଉତ୍କଳ ଗୌରବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଶିଳ୍ପ, ଶିକ୍ଷା, ସାହିତ୍ୟର ପ୍ରସାର ତଥା ଓଡ଼ିଆ ସ୍ୱାଭିମାନର ସୁରକ୍ଷା ଦିଗରେ ମଧୁବାବୁଙ୍କ ବହୁମୂଲ୍ୟ ଯୋଗଦାନ ଚିରସ୍କରଣୀୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ରକ୍ଷା କରିବା ସହିତ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶିଳ୍ପ ଓ ଦକ୍ଷତାର ବିକାଶ ପାଇଁ କୁଳବୃଦ୍ଧ ମଧୁସୂଦନଙ୍କ ଅବଦାନ ଅତୁଳନୀୟ। ମଧୁବାବୁଙ୍କ ଜନ୍ମସ୍ଥାନ କଟକ ଜିଲ୍ଲା ସାଲେପୁରର ସତ୍ୟଭାମାପୁର ଏବଂ କର୍ମପୀଠ କଟକ ସହରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଓ ଗୋରାକବରରେ ଥିବା ତାଙ୍କ ସମାଧିରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଛନ୍ତି। ଆଜିର ଦିନଟିକୁ ମଧ୍ୟ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ କଟକସ୍ଥିତ ଓଡ଼ିଶା ହାଇକୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ମାଲ୍ୟାର୍ପଣ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବୌଦ୍ଧ ଜିଲ୍ଲା ଓକିଲ ସଂଘ ଏବଂ ଅନ୍ୟ କେତେକ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି। ବୌଦ୍ଧ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚାରିଛକ ଓକିଲ ସଂଘ, କଣ୍ଟାମାଳ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ଦିବସ ଉପରେ ଆଲୋକପାତ କରାଯାଇଛି। ସେହିଭଳି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଏବଂ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଉତ୍କଳ ଜନନୀ ଓକିଲ ସଂଘ, ବଡ଼ବିଲ୍ ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମ୍ଭଲପୁରଠାରେ ମହାନଦୀ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜାତୀୟ ଶିକ୍ଷାନୀତିରେ ସମ୍ବଲପୁରୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରୀ ଭାଷାକୁ ସମ୍ଭିଧାନର ଅଷ୍ଟମ ଅନୁଚ୍ଛେଦରେ ଯୋଡ଼ିବା ଦିଗରେ ସ୍ଥାନୀୟ ଅଞ୍ଚଳର ସମର୍ଥନ ରହିଛି ଓ ରହିବ। ଭାଷାର ମାଧୁର୍ଯ୍ୟ ତଥା ନିଜ ନିଜ ଅଞ୍ଚଳରେ କୁହାଯାଉଥିବା ଭାଷା ଉପରେ ଶ୍ରୀ ପ୍ରଧାନ ଏହି ଅବସରରେ ଆଲୋକପାତ କରିଛନ୍ତି। ଜିଲ୍ଲାରେ ଏକାଧିକ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡକ୍ଟର ରମାବଲ୍ଲଭ ମିଶ୍ର, ଡକ୍ଟର କୁମୁଦରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଞ୍ଚଳିକ ସାହିତ୍ୟ ଓ ବିଶ୍ୱ ଦୃଷ୍ଟି ଶୀର୍ଷକ ଆଲୋଚନାଚକ୍ରରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ପାଣିପାଗ, ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଶୁଷ୍କବାୟୁ ପ୍ରଭାବ ଯୋଗୁଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବୌଦ୍ଧ ଏବଂ ବାରିପଦା ସହରର ତାପମାତ୍ରା ଆଜି 44 ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ରହିଛି। ଉପକୂଳ ଅଞ୍ଚଳକୁ ବାଦ୍ ଦେଲେ ରାଜ୍ୟର 8 ସମସ୍ତ ସ୍ଥାନରେ ଆଜି ସର୍ବାଧିକ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଓଡ଼ିଶାରେ ଆରମ୍ଭ କଲେ ନିର୍ବାଚନୀ ପ୍ରଚାର। ଓଡ଼ିଆ ଜାତିର ଗର୍ବ ଗୌରବ ମଧୁସୂଦନ ଦାସଙ୍କର 176ତମ ଜୟନ୍ତୀରେ ରାଜ୍ୟବାସୀ ତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଅନୁଗୁଳ ବୌଦ୍ଧ ବାରିପଦାର ତାପମାତ୍ରା 44 ଡିଗ୍ରୀରୁ ଅଧିକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।